ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜି7 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆଜି ଇଟାଲୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁଏତର ଏକ ଶ୍ରମିକ ଆବାସସ୍ଥଳୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟି 40 ଜଣ ଭାରତୀୟ ନାଗରିକ ମୃତ, 50ରୁ ଅଧିକ ଆହତ। ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପି ନେତା ପେମା ଖାଣ୍ଡୁ। ଓଡ଼ିଶାର ନବଗଠିତ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ଖୋଲିଲା ପୁରୀ ଶ୍ରୀମନ୍ଦିରର 4ଟି ଦ୍ୱାର। ଏବଂ ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ରେ ଆମେରିକାକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ଜି7 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଟାଲୀ ଗସ୍ତ କରିବେ। ବୈଦେଶିକ ସଚିବ ବିନୟ କ୍ୱାତ୍ରା ନୂଆଦିଲ୍ଲୀରେ ସମ୍ଭାଦଦାତାମାନଙ୍କୁ କହିଛନ୍ତି ଏହି ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଭାରତକୁ ନିମନ୍ତ୍ରଣ କରାଯାଇଛି। ଲଗାତାର ତୃତୀୟ ଥର ଲାଗି ଶାସନଭାର ସମ୍ଭାଳିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଶ୍ରୀ କ୍ୱାତ୍ରା କହିଛନ୍ତି ଏହି ସମ୍ମିଳନୀରେ ବିଶ୍ୱର ଅନ୍ୟ ନେତାମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। କୁଏତର ମଙ୍ଗପ ଅଞ୍ଚଳରେ ଏକ ଶ୍ରମିକ ଆବାସସ୍ଥଳୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟି 40 ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିରେ 50ରୁ ଅଧିକ ଆହତ ହୋଇଛନ୍ତି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କୁଏତସ୍ଥିତ ଭାରତୀୟ ଦୂତାବାସ ସେଠାକାର ଅଧିକାରୀ ଏବଂ ନିଯୁକ୍ତିଦାତା କମ୍ପାନୀଠାରୁ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ତଥ୍ୟ ହାସଲ କରୁଛନ୍ତି। ଆହତ ଶ୍ରମିକମାନଙ୍କୁ କୁଏତର 5ଟି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କୁହାଯାଇଛି। କୁଏତରେ ଥିବା ଭାରତୀୟ ରାଜଦୂତ ଆଦର୍ଶ ସ୍ୱାଇକା ଭାରତୀୟ ନାଗରିକଙ୍କ ସମ୍ପର୍କରେ ଜାଣିବା ଲାଗି ଅଗ୍ନିକାଣ୍ଡ ସ୍ଥଳ ଏବଂ ଡାକ୍ତରଖାନାଗୁଡ଼ିକ ବୁଲି ଦେଖିଛନ୍ତି। ଏଥିରେ ଆହତ ହୋଇଥିବା ଭାରତୀୟମାନଙ୍କୁ ସାହାଯ୍ୟ କରିବା ଏବଂ ଯଥାସମ୍ଭବ ସହାୟତା ଯୋଗାଇଦେବା ଲାଗି ଭାରତୀୟ ଦୂତାବାସ ପକ୍ଷରୁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରାଯାଇଛି। କୁଏତ ପ୍ରଶାସନ ପକ୍ଷରୁ ଏହି ଘଟଣାରେ ସମ୍ପୂର୍ଣ୍ଣ ସହଯୋଗ କରାଯାଉଥିବା ଜଣାପଡ଼ିଛି। ଆହତ ଶ୍ରମିକମାନଙ୍କ ବିଷୟରେ ଜାଣିବା ପାଇଁ ଏକ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ହେଲ୍ପଲାଇନ୍ ନମ୍ଘରଟି ହେଉଛି 09656555052 46। ହେଲ୍ପଲାଇନ୍ ନମ୍ଘରଟି ଆଉଥରେ କହିଦେଉଛୁ, ନମ୍ଘରଟି ହେଉଛି 09656555052 46। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବାସଭବନରେ କୁଏତରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅଗ୍ନିକାଣ୍ଡରେ 40 ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଘଟଣାରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଘଟଣାରେ ପ୍ରଭାବିତ ଲୋକମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ଏବଂ ମୃତ ଶରୀରଗୁଡ଼ିକୁ ଭାରତ ଆଣିବା ଲାଗି ବ୍ୟବସ୍ଥା କରିବା ନିମନ୍ତେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହଙ୍କୁ କୁଏତ ଯିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଘଟଣାରେ ମୃତ ଭାରତୀୟ ନାଗରିକଙ୍କ ପରିବାରକୁ ପିଏମ୍ ରିଲିଫ୍ ଫଣ୍ଡରୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ବୈଠକରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋବାଲ, ବୈଦେଶିକ ସଚିବ ବିନୟ କ୍ୱାତ୍ରା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଏତର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ଅଲି ଅଲ୍ ୟାହିଆଙ୍କ ସହ ସେଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ସମ୍ପର୍କରେ ଆଲୋଚନା କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି କୁଏତରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ସେଠାକାର ଅଧିକାରୀମାନଙ୍କଠାରୁ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। କୁଏତ ପ୍ରତିପକ୍ଷ ଏହି ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ ସହ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି। ଡକ୍ଟର ଜୟଶଙ୍କର ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ପଠାଇବା ଲାଗି ବ୍ୟବସ୍ଥା କରିବାକୁ କୁଏତର ଅଧିକାରୀମାନଙ୍କୁ କହିଛନ୍ତି। ସେଠାକାର ବିଦେଶ ମନ୍ତ୍ରୀ କହିଛନ୍ତି ଆହତମାନଙ୍କୁ ଜରୁରୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଆଜି ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ କୁଏତରେ ପହଞ୍ଚିବା ପରେ ପରିସ୍ଥିତିର ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି। ବିଜେପି ନେତା ପେମା ଖାଣ୍ଡୁ ଆଜି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପୂର୍ବାହ୍ନ 11:00 ଇଟାନଗରର ଦୋର୍ଜିହାଣ୍ଡୁ ସମ୍ମିଳନୀ କେନ୍ଦ୍ରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ପେମା ଖାଣ୍ଡୁ ରାଜଭବନ ଯାଇ ଉପରାଜ୍ୟପାଳ କେଟ୍ନି ପଟ୍ଟନାୟକଙ୍କୁ ସାକ୍ଷାତ କରି ନୂଆ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଥିଲେ। ଉପରାଜ୍ୟପାଳ ତାଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। ଗତକାଲି ଶ୍ରୀ ଖାଣ୍ଡୁଙ୍କୁ ସର୍ବସମ୍ମତିକ୍ରମେ ଅରୁଣାଚଳ ପ୍ରଦେଶ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରବିଶଙ୍କର ପ୍ରସାଦ ଏବଂ ତରୁଣ ଚୁଗ୍ ଉପସ୍ଥିତ ଥିଲେ। ଆଜି ଶପଥ ଗ୍ରହଣ ଉତ୍ସବରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳୀୟ ମହାସଚିବ ବିଏଲ୍ ସନ୍ତୋଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ ଲେବାନନରେ ହୋଇଥିବା ଆକ୍ରମଣରେ ହିଜବୁଲା କମାଣ୍ଡର ସାମି ତାଲେବ ଅବଦୁଲ୍ଲାର ମୃତ୍ୟୁ ହୋଇଥିବା ନେଇ ଇସ୍ରାଏଲ ସେନା ସ୍ୱଷ୍ଟ କରିଛି। ଦୁଇଦିନ ତଳେ ଇସ୍ରାଏଲ ସେନା ଏହି ଆକ୍ରମଣ କରିଥିଲା। ସେନା ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, ସାମି ଅବଦୁଲ୍ଲା ହିଜବୁଲ୍ଲାର ୟୁନିଟ୍ କମାଣ୍ଡର ଥିଲା। ଲେବାନନର ଗଣମାଧ୍ୟମ ସାମି ଅବଦୁଲ୍ଲାର ମୃତ୍ୟୁ ଖବରକୁ ସତ୍ୟ ବୋଲି ଦର୍ଶାଇବା ସହ ଏହି ଆକ୍ରମଣରେ ଅନ୍ୟ 3 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱଷ୍ଟ କରିଛି। ଏଥିରେ ଅନ୍ୟ 10 ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣର ଜବାବରେ ହିଜବୁଲ୍ଲା ଇସ୍ରାଏଲ୍ର ଉତ୍ତର ଭାଗରେ ଥିବା ସେନା ଶିବିର ଉପରକୁ ରକେଟ୍ ଓ କ୍ଷେପଣାସ୍ତ ମାଡ଼ କରିଛି। ଇସ୍ରାଏଲ୍ ସେନା କହିଛି ହିଜବୁଲ୍ଲା ପାଖାପାଖି 170 ରକେଟ୍ ମାଡ଼ କରିଛି। ଆମେରିକାର ସଂଘୀୟ ରିଜର୍ଭ ବ୍ୟାଙ୍କ ସୁଧ ଦର ଅପରିବର୍ତ୍ତିତ ରଖିଛି। ତେବେ ଦର ବୃଦ୍ଧିର ମୁକାବିଲା ଲାଗି ବର୍ଷ ଶେଷ ଆଡ଼କୁ ଏଥିରେ ପରିବର୍ତ୍ତନ ଘଟିବା ନେଇ ଫେଡେରାଲ୍ ରିଜର୍ଭ ବ୍ୟାଙ୍କ ସଂକେତ ଦେଇଛି। ବ୍ୟାଙ୍କର ଶୀର୍ଷ ଅଧିକାରୀମାନଙ୍କ ଦୁଇଦିନିଆ ବୈଠକ ଗତକାଲି ଶେଷ ହେବା ପରେ ଏହି ବିଷୟ ଘୋଷଣା କରାଯାଇଛି। ସୁଧ ଦରକୁ ସୀମା ମଧ୍ୟରେ ରଖି ଲଗାତାର ସପ୍ତମ ଥର ପାଇଁ ଏହା 5.25 ଏବଂ 5.5% ମଧ୍ୟରେ ଅପରିବର୍ତ୍ତିତ ରଖାଯାଇଛି। ମୁଦ୍ରାସ୍କୀତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ 3 କ୍ଷେତ୍ରରେ ସୁଧହାର ହ୍ରାସ କରିବାର ଥିଲେ ମଧ୍ୟ ଲଗାତାର ମୁଦ୍ରାସ୍କୀତି ଉଚ୍ଚସ୍ତରରେ ରହିବା ଫଳରେ ନିଷ୍ପତ୍ତି ପରିବର୍ତ୍ତନ କରାଯାଇଛି। ମୁଦ୍ରାସ୍କୀତିକୁ 2%ରୁ କମ୍ କରିବା ସଂଘୀୟ ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟ ରହିଛି। ଓଡ଼ିଶାର ପୁରୀ ଶ୍ରୀମନ୍ଦିରର 4 ଦ୍ୱାର ଆଜି ସକାଳୁ ଭକ୍ତମାନଙ୍କ ପାଇଁ ଖୋଲାଯାଇଛି। ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଆଜି ସକାଳେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗତ ସନ୍ଧ୍ୟାରେ ନବଗଠିତ ମନ୍ତ୍ରୀ ପରିଷଦର ପ୍ରଥମ କ୍ୟାବିନେଟ୍ ବୈଠକରେ ଶ୍ରୀମନ୍ଦିରର 4 ଦ୍ୱାର ଖୋଲିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅନ୍ୟାନ୍ୟ ନିଷ୍ପତ୍ତି ମଧ୍ୟରେ ଶ୍ରୀମନ୍ଦିରର ଉନ୍ନତିକରଣ, ସଂରକ୍ଷଣ ଏବଂ ବିକାଶ ଲାଗି ଖୁବ୍ ଶୀଘ୍ର 500 କୋଟି ଟଙ୍କାର ଏକ କର୍ପସ୍ ଫଣ୍ଡର ବ୍ୟବସ୍ଥା, ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3,100 ଟଙ୍କାକୁ ବୃଦ୍ଧି ଏବଂ ମହିଳାମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବ କ୍ୟାବିନେଟ୍ର ମଞ୍ଜୁରୀ ଲାଭ କରିଥିଲା। ଆସନ୍ତା 100 ଦିନ ମଧ୍ୟରେ ଏହି ନିଷ୍ପଭିଗୁଡ଼ିକ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ସନ୍ଧ୍ୟାରେ ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ କରିଥିଲେ। ବିଜେପି ବିଧାୟକ ଦଳର ନେତା ମୋହନ ଚରଣ ମାଝୀଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏଥିରେ 2 ଜଣ ଉପମୁଖ୍ୟମନ୍ତ୍ରୀ, 8 ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ 5 ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଆମେରିକାକୁ 7 ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସୁପର 8 ନିଜ ସ୍ଥାନ ଦଖଲ କରିଛି। ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ପ୍ରଥମେ ବ୍ୟାଟିଂ କରି ଆମେରିକା 110 ସ୍କୋର କରିଥିଲା। ଆମେରିକାର ନୀତିଶ କୁମାର 23 ବଲ୍ରେ ସର୍ବାଧିକ 27 ସ୍କୋର କରିଥିବାବେଳେ ଭାରତର ଅର୍ଷଦୀପ ସିଂ 4 ୱିକେଟ୍ ନେଇଥିଲେ। ଏହାର ଜବାବରେ ଭାରତ 111 ରନ୍ ସ୍କୋର କରିଥିଲା। ଆଜି ଏହି ଶୃଙ୍ଖଳାରେ 2 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ତ୍ରିନିଦାଦର ବ୍ରାୟନ୍ ଲେରା ଷ୍ଟାଡିୟମ୍ରେ ୱେଷ୍ଟଇଣ୍ଡିଜ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ୍ କିଙ୍ଗ୍ସ ଟାଉନ୍ରେ ବାଂଲାଦେଶ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଇଟାଲୀର ପେରୁଗିଆରେ ଚାଲିଥିବା ଚ୍ୟାଲେଞ୍ଜର ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଭାରତର ସୁମିତ ନାଗଲ ପୁରୁଷ ଏକକ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ସେ ପ୍ରି କ୍ୱାର୍ଟର ଫାଇନାଲ୍ରେ ଇଟାଲୀର ଜିଆନେସିଙ୍କୁ 0-6, 7-5, 7-6 ସେଟ୍ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲ୍ରେ ଆସନ୍ତାକାଲି ସୁମିତ ନାଗଲଙ୍କ ମୁକାବିଲା ପୋଲାଣ୍ଡର ମାକ୍ସ କାସ୍ନି କୋବ୍ସ୍କିଙ୍କ ସହିତ ହେବ। ପୁରୁଷ ଡବଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ରେ ଭାରତର ଏନ୍ ଶ୍ରୀରାମ ବାଲାଜୀ ଏବଂ ଜର୍ମାନ୍ର ଆନ୍ଦ୍ରେ ବେଗ୍ମ୍ୟାନ୍ଙ୍କ ଯୋଡ଼ି ଆଜି ସନ୍ଧ୍ୟାରେ ନେଦରଲ୍ୟାଣ୍ଡସ୍ର ଜେସ୍ପର୍ ଡି ୟୋଗ୍ ଏବଂ ରୟାନର୍ ନିଜ୍ବୋର୍ ଯୋଡ଼ିକୁ ଭେଟିବେ। ଜି7 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆଜି ଇଟାଲୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁଏତ୍ର ଏକ ଶ୍ରମିକ ଆବାସସ୍ଥଳୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟି 40 ଜଣ ଭାରତୀୟ ନାଗରିକ ମୃତ, 50ରୁ ଅଧିକ ଆହତ। ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପି ନେତା ପେମା ଖାଣ୍ଡୁ। ଓଡ଼ିଶାର ନବଗଠିତ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ଖୋଲିଲା ପୁରୀ ଶ୍ରୀମନ୍ଦିରର ଚାରିଟି ଦ୍ୱାର ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆମେରିକାକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।